26 ଯୀଶୁଙ୍କ ମରଶରୀର ଗୋଟିଏ କବରରେ ରଖାଗଲା, କିନ୍ତୁ ତୃତୀୟ ଦିବସରେ ସେ ପୁନର୍ବାର ଜୀବିତ ହେଲେ। ସେ ନିଜର ବନ୍ଧୁମାନଙ୍କ ଦେଖାଦେଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଥୋମା ନାମରେ ଜଣେ ସେମାନଙ୍କ ସଙ୍ଗରେ ନଥିଲେ। ପରେ ସେମାନେ କହିଲେ, ଆମେ ପ୍ରଭୁଙ୍କୁ ଦେଖିଅଛୁ, କିନ୍ତୁ ସେମାନଙ୍କ ବିଶ୍ୱାସ କଲା ନାହିଁ। ପୁଣି ଆଉ ଥରେ ସମସ୍ତଙ୍କୁ ଯୀଶୁ ଦେଖାଦେଲେ। ଯୀଶୁ ଥୋମାଙ୍କୁ ହାତର କଣ୍ଟାଘାତ ଓ ବକ୍ଷର ବର୍ଚ୍ଛାଘାତ ଦେଖାଇଲେ ଓ ତାଙ୍କୁ କହିଲେ, ସନ୍ଦେହ ନ କରି ବିଶ୍ୱାସ କର, ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି ସେମାନେ ଧନ୍ୟ। ବନ୍ଧୁଗଣ, ଆସ ଆମେ ଥୋମାଙ୍କ ପରି ସନ୍ଦେହ ନ କରି ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସକାରୀ ଅବ୍ରାହମଙ୍କ ପରି ହେବା। ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଆମେ ଈଶ୍ୱରଙ୍କୁ ଜାଣିପାରିବା, ପୁଣି ତାଙ୍କଠାରୁ ଅନନ୍ତ ଜୀବନ ପାଇପାରିବା।